आकाशवाणी संवाद पढ़ुछन्ति प्रज्ञा परिमिता जेना। ବିମାନ ସଂଯୋଗ ଦ୍ୱାରା ଅର୍ଥନୈତିକ କାର୍ଯ୍ୟକଳାପ ସହ ବିକାଶର ନୂତନ ଦ୍ୱାର ଉନ୍ମୁକ୍ତ ହୋଇଥାଏ। ନୂତନ କୋଟା ବୁଣ୍ଡି ଗ୍ରୀନ୍ଫିଲ୍ଡ ବିମାନ ବନ୍ଦର ଶିଳାନ୍ୟାସ କାର୍ଯ୍ୟକ୍ରମରେ କହିଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଆସନ୍ତାକାଲି ନୂଆଦିଲ୍ଲୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଦେଶରେ ଅନୁପ୍ରବେଶ ଏବଂ ଜବରଦଖଲ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ହାଇଦ୍ରାବାଦରେ ଆଜି ଆତ୍ମସମର୍ପଣ କଲେ 130 ଜଣ ମାଓବାଦୀ ଏବଂ T20 ବିଶ୍ୱକପ୍ରେ ଆସନ୍ତାକାଲି ଅହମ୍ମଦାବାଦରେ ଅନୁଷ୍ଠିତ ହେବ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ୍ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆକାଶମାର୍ଗ ଦ୍ୱାରା ବିଭିନ୍ନ ଅଞ୍ଚଳ ମଧ୍ୟରେ ସଂଯୋଗ ଯୋଗୁଁ ଦ୍ରୁତତମ ଏବଂ ବ୍ୟାପକ ବିକାଶ ସମ୍ଭବପର ହୋଇଥାଏ। ଆଜି ନୂତନ କୋଟା ବୁଣ୍ଡି ଗ୍ରୀନ୍ଫିଲ୍ଡ ବିମାନ ବନ୍ଦରର ଶିଳାନ୍ୟାସ କାର୍ଯ୍ୟକ୍ରମ ଅବସରରେ ଏକ ଭିଡ଼ିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି 2014 ମସିହା ପୂର୍ବରୁ ଭାରତରେ ମାତ୍ର 70 ବିମାନ ବନ୍ଦର ରହିଥିଲା, ଏବେ ଏହାର ସଂଖ୍ୟା 160 ଉର୍ଦ୍ଧ୍ୱ ହୋଇଛି। ସେ କହିଛନ୍ତି ଦିଲ୍ଲୀ ପାଖାପାଖି ଅନେକ ବିମାନ ବନ୍ଦର ମଧ୍ୟ ବିକଶିତ କରାଯାଇଛି। ବିମାନ ବନ୍ଦର ନିର୍ମାଣ ଦ୍ୱାରା ଉଦ୍ୟୋଗ ଶିଳ୍ପ ଏବଂ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରାଯାଇଥାଏ ଏବଂ ସେହି ଅଞ୍ଚଳର ଆର୍ଥିକ କାର୍ଯ୍ୟକଳାପ ତ୍ୱରାନ୍ୱିତ ହୋଇପାରିଥାଏ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି କୋଟା ବିମାନ ବନ୍ଦର ଦ୍ୱାରା କୋଟା ଏବଂ ଏହାର ଆଖପାଖ ଅଞ୍ଚଳର ବିକାଶ ପାଇଁ ନୂତନ ଦ୍ୱାର ଉନ୍ମୁକ୍ତ ହୋଇପାରିବ।
କୋଟା ଆଜ କନେକ୍ଟିଭିଟି କେ କ୍ଷେତ୍ର ମେ ତେଜି ସେ ଚାରୋ ତରଫ ଜୁଡ଼ ରହା ହେ ବଢ଼ ରହା ହେ ଅମୃତ ଭାରତ ଷ୍ଟେସନ ଯୋଜନା କେ ତହତ कोटा के दोनों प्रमुख रेलवे स्टेशनों को आधुनिक सुविधाओं से सुसज्जित किया जा रहा है। बेहतर सड़क और रेल कनेक्टिविटी के कारण यहां नए उद्योग स्थापित हो रहे हैं। विशेष रूप से एग्रो बेस इंडस्ट्री के लिए यह क्षेत्र एक बड़ा केंद्र बनेगा। रेल और सड़क के बाद हवाई कनेक्टिविटी का यह नया अध्याय कोटा के विकास को और गति देगा।
ଏହି ଅବସରରେ ଲୋକସଭା ବାଚସ୍କତି ଓମ୍ ବିର୍ଲା କହିଛନ୍ତି କିଛି ଦଶନ୍ଧି ଧରି କୋଟାଠାରେ ଗ୍ରୀନ୍ଫିଲ୍ଡ ବିମାନ ବନ୍ଦର ନିର୍ମାଣ ପାଇଁ ଦାବି ହୋଇଆସୁଥିଲା, ସେହି ସ୍ୱପ୍ନ ଏବେ ବାସ୍ତବରେ ରୂପାନ୍ତରିତ ହୋଇଛି। କୋଟାରେ ସଡ଼କ ଏବଂ ରେଳ ଯୋଗାଯୋଗ ଉନ୍ନତ ଧରଣର ରହିଛି, ଏଥିସହିତ ସେଠାରେ ପର୍ଯ୍ୟାପ୍ତ ଶକ୍ତି ଏବଂ ଜଳ ଉତ୍ସ ରହିଛି। କୋଟାରେ ବିମାନ ଯୋଗାଯୋଗ ଶୁଭାରମ୍ଭ ଦ୍ୱାରା ବିକାଶର ନୂତନ ପରିସର ଆହୁରି ବ୍ୟାପକ ହୋଇପାରିବ ବୋଲି ସେ କହିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କହିଛନ୍ତି ତାଙ୍କ ସରକାର ଦେଇଥିବା ସମସ୍ତ ପ୍ରତିଶ୍ରତି ଦ୍ରୁତବେଗରେ ପୂରଣ କରୁଛି। କୋଟା ଅଞ୍ଚଳରେ ଅନେକ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜାରାପୁ ରାମମୋହନ ନାଇଡୁ କହିଛନ୍ତି ଆସନ୍ତା 2 ବର୍ଷ ମଧ୍ୟରେ ଏହି ବିମାନ ବନ୍ଦର ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ଏବଂ ଏହାପରେ ବିମାନ ଚଳାଚଳ ଆରମ୍ଭ ହେବ। ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ ପାଇଁ 1500 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରାୟ 33,500 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। 18,300 କୋଟି ଟଙ୍କା ବ୍ୟୟରେ ଦିଲ୍ଲୀ ମେଟ୍ରୋ ପ୍ରକଳ୍ପର 2 ନୂତନ କରିଡରକୁ ଉଦ୍ଘାଟନ କରିବା ସହିତ ପଞ୍ଚମ ପର୍ଯ୍ୟାୟ ଅଧୀନରେ 16 କିଲୋମିଟରରୁ ଅଧିକ ଦୈର୍ଘ୍ୟ ବିଶିଷ୍ଟ 3 ନୂତନ କରିଡରର ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। 2 କରିଡର ମଧ୍ୟରେ 12.3 କିଲୋମିଟର ଦୀର୍ଘତା ବିଶିଷ୍ଟ ମଜଲିସ୍ ପାର୍କ ମୌଜପୁର ବାବରପୁର ପିଙ୍କ୍ ଲାଇନ୍ କରିଡର ଏବଂ 9.9 କିଲୋମିଟର ଦୀର୍ଘତା ବିଶିଷ୍ଟ ଦୀପାଳି ଚୌକ ମଜଲିସ୍ ପାର୍କ ମାଜେଣ୍ଟା ଲାଇନ୍ କରିଡର ରହିଛି। ନୂଆ ଯୋଗାଯୋଗ ଫଳରେ ଦିଲ୍ଲୀର ବୁରାରୀ ଜଗତପୁର ୱାଜିରାବାଦ ଖଜୁରୀ ଖାସ ବଜନପୁରା ଯମୁନା ବିହାର ମଧୁବନ ଚୌକ ଆଦି ଅଞ୍ଚଳର ଲୋକମାନେ ଉପକୃତ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଫଳ ଏବଂ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ପରିଚାଳନା ପାଇଁ ନେପାଳ ସରକାର ଓ ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି ନେପାଳୀ ଭାଇ ଭଉଣୀମାନେ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି। ଏହା ନେପାଳର ଗଣତାନ୍ତ୍ରିକ ଯାତ୍ରାରେ ଏକ ଐତିହାସିକ ଗୌରବର ମୁହୂର୍ତ୍ତ ବୋଲି ସେ କହିଛନ୍ତି। ଆନ୍ତର୍ଜାତିକ ମହିଳା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ସମସ୍ତ ନାଗରିକ ବିଶେଷକରି ମହିଳାମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ବାର୍ତ୍ତାରେ କହିଛନ୍ତି ମହିଳାମାନେ ହେଉଛନ୍ତି ସମାଜ ତଥା ଦେଶର ଭିତ୍ତିଭୂମି। ଶିକ୍ଷିତ ଆତ୍ମନିର୍ଭରଶୀଳ ଏବଂ ସଶକ୍ତ ମହିଳା ଏକ ସମୃଦ୍ଧ ଏବଂ ବିକାଶଶୀଳ ରାଷ୍ଟ୍ର ଗଠନ ଦିଗରେ ସହାୟକ ସହାୟକ ହୋଇପାରିବେ। ମହିଳାମାନେ ଶିକ୍ଷା, ବିଜ୍ଞାନ, କ୍ରୀଡ଼ା, କଳା ଏବଂ ପ୍ରତିରକ୍ଷା ଆଦି ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ପ୍ରତିଭା ଏବଂ କଠିନ ପରିଶ୍ରମ ଦର୍ଶାଇଥିବା ସୂଚନା ଦେଇଛନ୍ତି। ଆଜିର ଯୁବ ମହିଳାବର୍ଗ ନୂତନ ଭାରତର ସ୍ୱପ୍ନ ସାକାର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମହିଳାମାନଙ୍କୁ ସମାନ ସୁଯୋଗ ପ୍ରଦାନ କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ମହିଳାମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ମାନେକ୍ସା କେନ୍ଦ୍ରଠାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବୋଧନ କରିବେ।
ମୁଁ ନିଖିଲ କହୁଛି। କମ୍ରେଡ୍ ଶୁକ୍ରୁ, ଶିଲା, ଚନ୍ଦ୍ରାଲୁକୁ ମୋର ପରାମର୍ଶ, ସଶସ୍ତ୍ର ବିପ୍ଳବ ଛାଡ଼ି ଦେଶର ସମ୍ବିଧାନ ଅନୁସାରେ ଆନ୍ଦୋଳନ କରିବା ପାଇଁ ଆଗେଇ ଆସନ୍ତୁ। ପିବି କମ୍ରେଡ୍ ଦେବଜୀ, ସଂଗ୍ରାମ ଦାଦା ଆତ୍ମସମର୍ପଣ କରିବା ପରେ ସିଆର୍ବି କ୍ଷେତ୍ରରେ ସିସି ନେତୃତ୍ୱ ଶେଷ ହୋଇଯାଇଛି। ଆମ ଓଡ଼ିଶାର ପଶ୍ଚିମ ବ୍ୟୁରୋ ସଚିବ ବିକାଶ, ବିବିଏମ୍ର ସମସ୍ତ ସାଥୀ ଆତ୍ମସମର୍ପଣ କରିବା ପରେ ରାଜ୍ୟରେ ପୁରା ନେତୃତ୍ୱ ଓ ଡିଭିଜନ୍ ଖାଲି ହୋଇସାରିଲାଣି। ଅନ୍ୟ ରାଜ୍ୟମାନଙ୍କର ମଧ୍ୟ ଏହି ସମାନ ସ୍ଥିତି, କେବଳ ତୁମେମାନେ କିଛି ସାଥୀ ବାକି ଅଛ। ଆଜିର ପରିସ୍ଥିତିରେ ସଶସ୍ତ୍ର ବିପ୍ଳବ ସମ୍ଭବ ନୁହେଁ ନାହିଁ। ତେଣୁ କମ୍ରେଡ୍ ଶୁକ୍ରୁ, ଶିଲା, ଚନ୍ଦ୍ରାଲୁକୁ ମୋର ବିଶେଷ ଅନୁରୋଧ, ଆଗପଛ ନ ହୋଇ ଆଉ ଲେଟ୍ ନ କରି ସଶସ୍ତ୍ର ବିପ୍ଳବ ଛାଡ଼ି ଆତ୍ମସମର୍ପଣ କରନ୍ତୁ। ଓଡ଼ିଶା ସରକାର ଓ ପୁଲିସ ସବୁ ପ୍ରକାର ସହଯୋଗ କରିବ। ତୁମମାନଙ୍କର ସୁରକ୍ଷାର ଗ୍ୟାରେଣ୍ଟି ମୁଁ ଦେଉଛି, ମୋ ଉପରେ ବିଶ୍ୱାସ ରଖନ୍ତୁ। ନିର୍ଭୟରେ ମୋର ଏହି ମୋବାଇଲ ନମ୍ବର 9437643839ରେ ସମ୍ପର୍କ କଲେ ମୁଁ ଯାଇ ତୁମମାନଙ୍କୁ ଶୀଘ୍ର ନେଇ ଆସିବି। ଆପଣଙ୍କର ଅପେକ୍ଷାରେ କମ୍ରେଡ୍ ନିଖିଲ, ପୂର୍ବ ସବ୍ ଜୋନାଲ ବ୍ୟୁରୋ ସଚିବ।
କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି ଦେଶ ମଧ୍ୟରେ ଅନୁପ୍ରବେଶ ଏବଂ ଜବରଦଖଲ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଜାରି ରହିଛି। ଉତ୍ତରାଖଣ୍ଡ ସରକାରଙ୍କ 4 ବର୍ଷ ପୂର୍ତ୍ତି ଅବସରରେ ହରିଦ୍ୱାରଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ପାକିସ୍ତାନ ଏବଂ ଆଫଗାନିସ୍ତାନରୁ ଆସିଥିବା ପ୍ରାୟ 200 ଜଣଙ୍କୁ ହରିଦ୍ୱାରଠାରେ ନାଗରିକତ୍ୱ ପ୍ରଦାନ କରାଯାଇଛି। ଧାର୍ମିକ ଅତ୍ୟାଚାରର ସମ୍ମୁଖୀନ ହୋଇ ଭାରତକୁ ଆସିଥିବା ଲୋକମାନଙ୍କୁ ନାଗରିକତ୍ୱ ସଂଶୋଧନ ଆଇନ ଅନୁଯାୟୀ ନାଗରିକତା ପ୍ରଦାନ କରାଯିବା ଉଚିତ ବୋଲି ଶ୍ରୀ ଶାହା କହିଛନ୍ତି।
आए हुए लगभग 200 लोगों को नागरिकता दी गई। इस देश पर हमारे जो हिंदू शरणार्थी बांग्लादेश, पाकिस्तान, अफगानिस्तान से आए हैं, सिख शरणार्थी आए हैं, बौद्ध शरणार्थी आए हैं, जैन शरणार्थी आए हैं, इस देश पर उनका इतना ही अधिकार है जितना नरेंद्र मोदी जी का अधिकार है।
ଦେଶରେ ମାଓବାଦୀ ନିରୋଧୀ କାର୍ଯ୍ୟକ୍ରମ ଅଧୀନରେ ଆଜି ହାଇଦ୍ରାବାଦସ୍ଥିତ ସମନ୍ୱିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ରଠାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭାନ୍ତ ରେଡ୍ଡିଙ୍କ ସମ୍ମୁଖରେ 130 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ଗୋଷ୍ଠୀରେ 3 ଜଣ ରାଜ୍ୟ କମିଟି ସଦସ୍ୟ, ଜଣେ ଆଞ୍ଚଳିକ କମିଟି ସଦସ୍ୟ ଏବଂ 10 ଜଣ ଡିଭିଜନାଲ୍ କମିଟି ସଦସ୍ୟ ରହିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ 124 ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ହସ୍ତାନ୍ତର କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡି କହିଛନ୍ତି ବିପୁଳ ସଂଖ୍ୟାରେ ମାଓବାଦୀଙ୍କ ଆତ୍ମସମର୍ପଣ ଗଣତନ୍ତ୍ର ପାଇଁ ବିଜୟ। ତେଲେଙ୍ଗାନାରେ 2024 ଜାନୁଆରୀ ମାସ ପରଠାରୁ 721 ଜଣ ମାଓବାଦୀ ଆତ୍ମସମର୍ପଣ କରି ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ଶ୍ରୀ ରେଡ୍ଡି କହିଛନ୍ତି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଆଜି କହିଛନ୍ତି ଗୁରୁତର ପରିସ୍ଥିତିରେ କୌଣସି ବାଣିଜ୍ୟିକ କାରବାରରେ ଅଂଶୀଦାରମାନଙ୍କ ସହିତ ଭାରତ ବୁଝାମଣା କରିନାହିଁ। ନୂଆଦିଲ୍ଲୀଠାରେ ତୃତୀୟ ତଥା ଚୂଡ଼ାନ୍ତ ରାଇସିନା କଥାବାର୍ତ୍ତା 2026 ଅବସରରେ ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ସମସ୍ତ ବାଣିଜ୍ୟିକ କାରବାରରେ ସରକାର ଦେଶର ଜାତୀୟ ସ୍ୱାର୍ଥକୁ ସୁରକ୍ଷା ପ୍ରଦାନ କରିଛନ୍ତି। ଗତ ଦଶନ୍ଧିରେ ଭାରତ ଆତ୍ମବିଶ୍ୱାସୀ ରାଷ୍ଟ୍ର ଭାବେ ଉଭା ହୋଇଥିବା ସେ କହିଛନ୍ତି। ଏବେ ଦେଶ ସମଗ୍ର ବିଶ୍ୱ ସହ ପ୍ରତିଯୋଗିତା ମନୋଭାବ ନେଇ କାର୍ଯ୍ୟ କରୁଥିବା ଶ୍ରୀ ଗୋଏଲ ସୂଚନା ଦେଇଛନ୍ତି। ଅଷ୍ଟମ ଜନଔଷଧି ଦିବସ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। ଗୁଣାତ୍ମକ ଜେନେରିକ୍ ଔଷଧ ପ୍ରଦାନ ଲକ୍ଷ୍ୟ ନେଇ କାର୍ଯ୍ୟକାରୀ କରାଯାଇଥିବା ଏହି ଯୋଜନା ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ପ୍ରତିବର୍ଷ ମାର୍ଚ୍ଚ ମାସ 7 ତାରିଖକୁ ଜନଔଷଧି ଦିବସ ଭାବେ ପାଳନ କରାଯାଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଏହି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ଯୋଜନାର ସମସ୍ତ ହିତାଧିକାରୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଏହି ପଦକ୍ଷେପ ଦ୍ୱାରା ଦେଶର ଗରିବ ନାଗରିକ ଉପକୃତ ହୋଇପାରିଛନ୍ତି। ଆଇସିସି ପୁରୁଷ ଟି20 ବିଶ୍ୱକପ୍ରେ ଆସନ୍ତାକାଲି ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ସନ୍ଧ୍ୟା 7ଟାରେ ମ୍ୟାଚ୍ ଆରମ୍ଭ ହେବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଏହି ଟି20 ବିଶ୍ୱକପ୍ର ସେମିଫାଇନାଲ୍ରେ ଇଂଲଣ୍ଡକୁ 7 ରନ୍ରେ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଛି। ଅନ୍ୟପକ୍ଷରେ ଅଧିନାୟକ ମିଚେଲ୍ ସାଣ୍ଟନାଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ଦଳ ଦକ୍ଷିଣ ଆଫ୍ରିକା ବିରୋଧରେ 9 ୱିକେଟ୍ରେ ବିଜୟ ଲାଭ କରି ଫାଇନାଲ୍କୁ ଉନ୍ନୀତ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ବିମାନ ସଂଯୋଗ ଦ୍ୱାରା ଅର୍ଥନୈତିକ କାର୍ଯ୍ୟକଳାପ ସହ ବିକାଶର ନୂତନ ଦ୍ୱାର ଉନ୍ମୁକ୍ତ ହୋଇଥାଏ। ନୂତନ କୋଟା ବୁଣ୍ଡି ଗ୍ରୀନ୍ଫିଲ୍ଡ ବିମାନ ବନ୍ଦର ଶିଳାନ୍ୟାସ କାର୍ଯ୍ୟକ୍ରମରେ କହିଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଆସନ୍ତାକାଲି ନୂଆଦିଲ୍ଲୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦେବେ ଉଦ୍ବୋଧନ ଦେଶରେ ଅନୁପ୍ରବେଶ ଏବଂ ଜବରଦଖଲ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ହାଇଦ୍ରାବାଦରେ ଆଜି ଆତ୍ମସମର୍ପଣ କଲେ 130 ଜଣ ମାଓବାଦୀ ଏବଂ T20 ବିଶ୍ୱକପ୍ରେ ଆସନ୍ତାକାଲି ଅହମ୍ମଦାବାଦରେ ଅନୁଷ୍ଠିତ ହେବ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ସମ୍ବାଦ ଶେଷ ହେଲା